आकाशवाणी। ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ପେନ୍ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ ଭଦୋଦରାଠାରେ C-295 ବିମାନ ଉତ୍ପାଦନ ପାଇଁ ଟାଟା ଏୟାରକ୍ରାଫ୍ଟ କମ୍ପ୍ଲେକ୍ସର କଲେ ଉଦ୍ଘାଟନ। ବିମାନ ନିର୍ମାଣ କ୍ଷେତ୍ରରେ ଏହା ଭାରତର ଏକ ବିଶ୍ୱସନୀୟ ଭାଗିଦାରୀ କହିଲେ ପ୍ରଧାନମନ୍ତ୍ରୀ। 2024-25 ଖରିଫ୍ ବିପଣନ ଋତୁରେ 185 ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯିବ କହିଲେ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ। ଜାମ୍ମୁ କାଶ୍ମୀରର ଅଖନୁର ସେକ୍ଟର ଅଞ୍ଚଳରେ ସନ୍ତାସବାଦୀମାନଙ୍କୁ ଠାବ କରିବା ଲାଗି ସେନାବାହିନୀ ପକ୍ଷରୁ ତଲାସୀ ଅଭିଯାନ ଜୋରଦାର। ଏବଂ ଦୁର୍ନୀତିମୁକ୍ତ ସମାଜ ଗଠନ କରିବା ଲକ୍ଷ୍ୟରେ ଆଜିଠାରୁ ସମଗ୍ର ଦେଶରେ ପାଳିତ ହେଉଛି ଭିଜିଲାନ୍ସ ସଚେତନତା ସପ୍ତାହ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱେନ୍ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ ଭଦୋଦରାଠାରେ ଆଜି C-295 ବିମାନ ଉତ୍ପାଦନ ପାଇଁ ଟାଟା ଏୟାରକ୍ରାଫ୍ଟ କମ୍ପ୍ଲେକ୍ସର ଉଦ୍ଘାଟନ କରିଛନ୍ତି। ସାମରିକ ବିମାନ ନିର୍ମାଣ କ୍ଷେତ୍ରରେ ଏହା ଭାରତରେ ପ୍ରଥମ ଘରୋଇ କ୍ଷେତ୍ର ଫାଇନାଲ୍ ଆସେମ୍ବଲର ଲାଇନ୍ ଉତ୍ପାଦନ ସଂସ୍ଥା ହେବ। ଏହି ଅବସରରେ ଆୟୋଜିତ ସଭାରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ବିମାନ ନିର୍ମାଣ କ୍ଷେତ୍ରରେ ଟାଟା ଏୟାରକ୍ରାଫ୍ଟ କମ୍ପ୍ଲେକ୍ସ ଭାରତର ଏକ ବିଶ୍ୱସନୀୟ ଭାଗିଦାରୀ। ଏହି ନିର୍ମାଣ ସଂସ୍ଥା ଭାରତ ଓ ସ୍ୱେନ୍ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ସହିତ ଭାରତର ମେକ୍ ଇନ୍ ଇଣ୍ଡିଆ ଏବଂ ବିଶ୍ୱ ମିଶନ ଗଠନ ପ୍ରକ୍ରିୟାକୁ ସଶକ୍ତ କରିବ। ପ୍ରତିରକ୍ଷା ନିର୍ମାଣ କ୍ଷେତ୍ରରେ ଭାରତର ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ପ୍ରଦାନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱ ପାଇଁ ବେସାମରିକ ବିମାନ ନିର୍ମାଣ ନିମନ୍ତେ ଭାରତ ପାଇଁ ଆଉ ଅଧିକ ଦିନ ବାକି ନାହିଁ। ଭାରତର ଏମ୍ଏସ୍ଏମ୍ଇ କ୍ଷେତ୍ର ଏ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ପ୍ରଧାନମନ୍ତ୍ରୀ ଭାରତର ପ୍ରତିରକ୍ଷା କ୍ଷେତ୍ର ଏବଂ ଦେଶରେ ପ୍ରତିରକ୍ଷା ଶିଳ୍ପକୁ ତ୍ୱରାନ୍ୱିତ କରିବା ଲାଗି କେନ୍ଦ୍ର ସରକାରଙ୍କ ବିଭିନ୍ନ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଛନ୍ତି। ପ୍ରତିରକ୍ଷା ନିର୍ମାଣ କ୍ଷେତ୍ରରେ ଘରୋଇ ଭାଗିଦାରୀକୁ ଗୁରୁତ୍ୱ ପ୍ରଦାନ କରାଯାଇଛି। ଗତ 5 ବର୍ଷ ମଧ୍ୟରେ ଦେଶରେ ପାଖାପାଖି 1000 ପ୍ରତିରକ୍ଷା ଷ୍ଟାର୍ଟଅପ୍ ସ୍ଥାପନ ହୋଇଛି। ସେହିପରି ଗତ 10 ବର୍ଷ ମଧ୍ୟରେ ଭାରତର ପ୍ରତିରକ୍ଷା ରପ୍ତାନୀ ପରିମାଣ 30 ଗୁଣ ବୃଦ୍ଧି ପାଇଛି ବୋଲି ଶ୍ରୀ ମୋଦି କହିଛନ୍ତି। ଭାରତ ବର୍ତ୍ତମାନ ବିଶ୍ୱର 100ରୁ ଉର୍ଦ୍ଧ୍ୱ ଦେଶକୁ ପ୍ରତିରକ୍ଷା ଯନ୍ତ୍ରାଂଶ ରପ୍ତାନୀ କରିବାକୁ ସମର୍ଥ ହୋଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭଦୋଦରାରେ ଟାଟା ଏୟାରକ୍ରାଫ୍ଟ କମ୍ପ୍ଲେକ୍ସ ନିର୍ମାଣ ଦ୍ୱାରା ଯୁବାବର୍ଗ ବୈଷୟିକ କ୍ଷେତ୍ରରେ ଦକ୍ଷତା ହାସଲ କରିପାରିବେ ଏବଂ ବହୁ ସଂଖ୍ୟାରେ କର୍ମନିଯୁକ୍ତି ସୃଷ୍ଟି ହୋଇପାରିବ। ଭାରତ ଓ ସ୍ୱେନ୍ ଆସନ୍ତା 2026 ବର୍ଷକୁ ସଂସ୍କୃତି, ପର୍ଯ୍ୟଟନ ଏବଂ ଏଆଇର ବର୍ଷ ଭାବେ ପାଳନ କରିବେ ବୋଲି ଉଭୟ ପକ୍ଷ ନିଷ୍ପତ୍ତି ନେଇଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ସ୍ୱେନ୍ର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେସ୍ କହିଛନ୍ତି, ଏୟାରବସ୍ ଏବଂ ଟାଟାର ଭାଗିଦାରୀ ଭାରତର ବିମାନ ନିର୍ମାଣ ଶିଳ୍ପର ଉନ୍ନତି ଦିଗରେ ସହାୟକ ହେବ ଏବଂ ଅନ୍ୟ ୟୁରୋପୀୟ କମ୍ପାନୀଗୁଡ଼ିକୁ ଭାରତରେ ନିଜର ସଂସ୍ଥା ନିର୍ମାଣ ପାଇଁ ଦ୍ୱାର ଉନ୍କକ୍ତ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଅମ୍ରେଲିଠାରେ ପ୍ରାୟ 4,900 କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟସୂଚୀ ରହିଛି। ସେ ମଧ୍ୟ ଢୋଲ୍କିଆ ସଂସ୍ଥା ଜଳ ସଂରକ୍ଷଣ ପ୍ରକଳ୍ପ ଏବଂ ଧୁଦାଲା ଭାରତମାତା ସରୋବର ପ୍ରକଳ୍ପର ଉଦ୍ଘାଟନ କରିବେ। ଖାଉଟି ବ୍ୟାପାର, ଖାଦ୍ୟ ଯୋଗାଣ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି, 2024-25 ଖରିଫ୍ ବିପଣନ ଋତୁରେ 185 ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯିବ। ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ଯୋଶୀ କହିଛନ୍ତି, ଖୁବ୍ ଶୀଘ୍ର ଧାନ ମିଲର୍ମାନଙ୍କ ଅଭିଯୋଗ ସମାଧାନ ନିମନ୍ତେ ଅନ୍ଲାଇନ୍ ପୋର୍ଟାଲ୍ କରାଯିବ, ଫଳରେ ମିଲର୍ମାନେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ କରାଯାଇପାରିବ। ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି, ପଞ୍ଜାବରେ 1 ଅକ୍ଟୋବର ଧାନ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ଧାନ ସଂଗ୍ରହ ସୁପରିଚାଳନା ନିମନ୍ତେ 2700ଟି ମଣ୍ଡି କରାଯାଇଛି। ସେପ୍ଟେମ୍ବର ମାସରେ ପ୍ରବଳ ବର୍ଷା କାରଣରୁ ଧାନ ଅମଳ ଏବଂ ସଂଗ୍ରହ ପରିମାଣ ବିଳମ୍ବ ହୋଇଥିଲା, ଏଣୁ ଏପର୍ଯ୍ୟନ୍ତ ମାତ୍ର 50 ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯାଇପାରିଛି। ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି, ଘରୋଇ ଉଦ୍ୟୋଗ ଗ୍ୟାରେଣ୍ଟି ସ୍କିମ୍ ଅଧୀନରେ 31 ଲକ୍ଷ ମେଟ୍ରିକ୍ ଟନ୍ ସଂରକ୍ଷଣ କ୍ଷମତା ବିଶିଷ୍ଟ ବହୁସଂଖ୍ୟାରେ ଗୋଦାମ ନିର୍ମାଣ କରାଯିବ। ଆସାମର ଧୋଲାଇ, ସାମାଗୁରି, ବେହାଲି, ସିଡ୍ଲି ଏବଂ ବଙ୍ଗାଇଗାଓଁ ଆଦି 5ଟି ନିର୍ବାଚନ ମଣ୍ଡଳୀରେ ଆସନ୍ତା ମାସ 13 ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଉପନିର୍ବାଚନ ନିମନ୍ତେ ମନୋନୟନପତ୍ରଗୁଡ଼ିକର ଯାଞ୍ଚ କାର୍ଯ୍ୟ ଜାରି ରହିଛି। 5ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ହେବାକୁ ଥିବା ଉପନିର୍ବାଚନ ନିମନ୍ତେ 38 ଜଣ ପ୍ରାର୍ଥୀ ମନୋନୟନପତ୍ର ଦାଖଲ କରିଛନ୍ତି। ଶାସକ ବିଜେପି ଦଳର ପ୍ରାର୍ଥୀ ତିନୋଟି ଆସନ ପାଇଁ ମନୋନୟନ ପତ୍ର ଦାଖଲ କରିଥିବାବେଳେ ୟୁପିପିଏଲ୍ ଏବଂ ଆସାମ ଗଣପରିଷଦ ଗୋଟିଏ ଲେଖାଏଁ ଆସନରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ବିରୋଧୀ କଂଗ୍ରେସ ପାଞ୍ଚଟି ଆସନରେ ପ୍ରାର୍ଥୀ ଦେଇଛି, ଆପ୍ ଦୁଇଟି ଆସନରେ ଏବଂ ପିପୁଲ୍ସ ଫ୍ରଣ୍ଟ ଗୋଟିଏ ଆସନରେ ପ୍ରାର୍ଥୀ ଦେଇଛି। ଜାମ୍ମୁ କାଶ୍ମୀରର ଅଖନୁର ସେକ୍ଟର ଅଞ୍ଚଳରେ ସେନାବାହିନୀ ଗାଡ଼ି ଉପରକୁ ସନ୍ତାସବାଦୀମାନେ ଗୁଳିଚାଳନା କରିଥିବା ଜଣାପଡ଼ିଛି। ଆକାଶବାଣୀର ଜାମ୍ମୁ ସମ୍ଭାଦଦାତାଙ୍କ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁଯାୟୀ ଜାମ୍ମୁ ଜିଲ୍ଲା ଅନ୍ତର୍ଗତ ଅଖନୁର ସେକ୍ଟରର ବାତାଲ ଅଞ୍ଚଳରେ ସୁରକ୍ଷା ବାହିନୀ ପକ୍ଷରୁ ଯାଞ୍ଚ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି। ଖାଓର ବାତାଲ ଅଞ୍ଚଳରେ ସନ୍ତାସବାଦୀମାନେ ଲୁଚି ରହିଥିବା ଖବର ମିଳିବା ପରେ ତଲାସୀ ଅଭିଯାନକୁ ଜୋରଦାର କରାଯାଇଛି। ନିକଟବର୍ତ୍ତୀ ଗ୍ରାମାଞ୍ଚଳରେ ଗୁଳିଚାଳନାର ଶବ୍ଦ ମଧ୍ୟ ଶୁଣିବାକୁ ମିଳିଛି। ସୁରକ୍ଷା ବାହିନୀ ଏବଂ ପୋଲିସ ପକ୍ଷରୁ ସେହି ଗ୍ରାମଗୁଡ଼ିକୁ ଚତୁର୍ଦ୍ଦିଗରୁ ଘେରାଉ କରାଯାଇ ତଲାସୀ କାର୍ଯ୍ୟକୁ କଡ଼ାକଡ଼ି କରାଯାଇଛି। ଲୁଚି ରହିଥିବା ସନ୍ତାସବାଦୀମାନଙ୍କୁ ଧରିବା ଲାଗି ବହୁ ସଂଖ୍ୟାରେ ସେନାବାହିନୀର ଯବାନମାନଙ୍କୁ ସେହି ଅଞ୍ଚଳରେ ମୁତୟନ କରାଯାଇଛି। ଜଗୱାନ ଆସନ ଟେମ୍ପୁଲ ମୁଖ୍ୟ ରାସ୍ତା ଦେଇ ସେନାବାହିନୀର ଗାଡ଼ି ଅତିକ୍ରମ କରୁଥିବାବେଳେ ଆଜି ସକାଳେ ସନ୍ତାସବାଦୀମାନେ ଗୁଳିଚାଳନା କରିଥିଲେ। ଏହି ଘଟଣାରେ କେହି ମୃତାହତ ହୋଇଥିବା ଖବର ମିଳିନାହିଁ। ଜାମ୍ମୁସ୍ଥିତ ସେନାବାହିନୀ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ସନ୍ତାସବାଦୀମାନଙ୍କ ଗୁଳିଚାଳନାର ପ୍ରତିଜବାବ ଦିଆଯାଇଛି। ଅସନ ମନ୍ଦିର ଅଖନୁର ବାତାଲ ଅଞ୍ଚଳରେ ପ୍ରାୟ ତିନି ଜଣ ସନ୍ତାସବାଦୀ ଲୁଚି ରହିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସନ୍ତାସବାଦୀମାନେ ଗତ ରାତିରେ ସୀମା ପାର କରି ଜାମ୍ମୁ ଭିତରକୁ ଅନୁପ୍ରବେଶ କରିଥିବା ସୂଚନା ମିଳିଛି। ହାଇଦ୍ରାବାଦ ସିଟି ପୋଲିସ କମିଶନର ସିଭି ଆନନ୍ଦ ସାଧାରଣ ଲୋକ ଏକାଠି ହେବା, ଧାରଣା ଏବଂ ଆନ୍ଦୋଳନ ଉପରେ ନିଷେଧାଦେଶ ଜାରି କରିଛନ୍ତି। ଭାରତୀୟ ନାଗରିକ ସୁରକ୍ଷା ସଂହିତା 2023 ଅନ୍ତର୍ଗତ ଧାରା 163 ଅଧୀନରେ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ପୂର୍ବରୁ ଏହା 144 ଧାରା ନାମରେ ନାମିତ ଥିଲା। ଏହି ନିଷେଧାଦେଶ ଆସନ୍ତା ମାସ 28 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ବିଭିନ୍ନ ରାଜନୈତିକ ଦଳ ଏବଂ ସଂସ୍ଥାମାନଙ୍କ ପକ୍ଷରୁ ଆନ୍ଦୋଳନ ଏବଂ ଧାରଣା କରାଯିବାର ସମ୍ଭାବନା ଥିବାରୁ ଗୁଇନ୍ଦା ରିପୋର୍ଟ ମିଳିବା ପରେ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। କେବଳ ଇନ୍ଦିରା ପାର୍କ ଧାରଣା ଚୌକଠାରେ ଶାନ୍ତିପୂର୍ଣ୍ଣ ଧାରଣା ଏବଂ ଆନ୍ଦୋଳନକୁ ଅନୁମତି ପ୍ରଦାନ କରାଯାଇଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ହ୍ୱାଇଟ୍ ହାଉସ୍ଠାରେ ଆଜି ସନ୍ଧ୍ୟାରେ ଭାରତୀୟ ବଂଶୋଦ୍ଭବମାନଙ୍କ ସହ ଦୀପାବଳି ଉତ୍ସବ ପାଳନ କରିବେ। ଭାରତର ଐତିହ୍ୟ ସଂସ୍କୃତିକୁ ସ୍କରଣ କରି ଏବଂ ଆମେରିକା ଓ ଭାରତୀୟ ବଂଶୋଦ୍ଭବ ସମୁଦାୟମାନଙ୍କ ମଧ୍ୟରେ ସମ୍ପର୍କକୁ ଦୃଢ଼ୀଭୂତ କରିବା ଲକ୍ଷ୍ୟରେ ଏହି ଦିବସ ପାଳନ କରାଯାଉଛି। ହ୍ୱାଇଟ୍ ହାଉସ୍ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଗତବର୍ଷଠାରୁ ଏହି ପରମ୍ପରା ଜାରି ରହିଛି। ରାଷ୍ଟ୍ରପତି ତାଙ୍କର ମନ୍ତବ୍ୟ ଦେବା ପୂର୍ବରୁ ପ୍ରଦୀପ ପ୍ରଜ୍ୱଳନ କରିବେ। ଏହାପରେ ସେ ଭାରତୀୟ ବଂଶୋଦ୍ଭବମାନଙ୍କୁ ସମ୍ବୋଧିତ କରିବେ। ସାର୍ବଜନୀନ ଜୀବନରେ ସଚ୍ଚୋଟତାକୁ ପ୍ରୋତ୍ସାହିତ କରିବା ଏବଂ ଦୁର୍ନୀତିମୁକ୍ତ ସମାଜ ଗଠନ କରିବା ଲକ୍ଷ୍ୟରେ ଆଜିଠାରୁ ସମଗ୍ର ଦେଶରେ ଭିଜିଲାନ୍ସ ସଚେତନତା ସପ୍ତାହ ପାଳନ କରାଯାଉଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଦେଶ ସମୃଦ୍ଧି ପାଇଁ ଅଖଣ୍ଡତାର ସଂସ୍କୃତି। ସାଧାରଣ ପ୍ରଶାସନରେ ନୈତିକତା ଏବଂ ସ୍ୱଚ୍ଛତାର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଏହି ଦିବସ ପାଳନ କରାଯାଉଛି। ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ, ବ୍ୟାଙ୍କ ଏବଂ ଅନ୍ୟାନ୍ୟ ସରକାରୀ ସଂସ୍ଥାର କର୍ମଚାରୀ ଶପଥପାଠ ମାଧ୍ୟମରେ ସପ୍ତାହ ପାଳନ ଆରମ୍ଭ କରାଯିବ। ଦୁର୍ନୀତି ବିରୁଦ୍ଧରେ ସଚେତନତା ସୃଷ୍ଟି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଉଛି। ସୂଚନାଯୋଗ୍ୟ, ଭାରତରତ୍ନ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ସପ୍ତାହ ପାଳନ ଅବସରରେ ପ୍ରତ୍ୟେକ ବର୍ଷ ଭିଜିଲାନ୍ସ ସଚେତନତା ସପ୍ତାହ ପାଳିତ ହୋଇଥାଏ। ନୂଆଦିଲ୍ଲୀସ୍ଥିତ କେନ୍ଦ୍ରୀୟ ଭିଜିଲାନ୍ସ ଆୟୋଗ କାର୍ଯ୍ୟାଳୟଠାରେ ସିଭିସି କମିଶନର ପ୍ରବୀଣ କୁମାର ଶ୍ରୀବାସ୍ତବ ଏବଂ ଭିଜିଲାନ୍ସ କମିଶନର ଏଏସ୍ ରାଜୀବ ଦୁର୍ନୀତିମୁକ୍ତ ସମାଜ ଗଠନ ପାଇଁ ଶପଥ ଗ୍ରହଣ କରିଥିଲେ। ସେହିପରି ଆକାଶବାଣୀର ମହାନିର୍ଦ୍ଦେଶକ ଡକ୍ଟର ପ୍ରଜ୍ଞା ପାଲିୱାଲ ଗୋର୍ ଆକାଶବାଣୀ ଭବନ ପରିସରରେ କର୍ମଚାରୀମାନଙ୍କ ସହ ଭିଜିଲାନ୍ସ ସଚେତନତା ସପ୍ତାହ ଅବସରରେ ଶପଥ ଗ୍ରହଣ କରିଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ଡେଙ୍ଗୁର କାରଣ, ଲକ୍ଷଣ ଏବଂ ପ୍ରତିକାର ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଲେଡି ହାର୍ଡିଙ୍ଗ ମେଡିକାଲ କଲେଜର ମେଡିସିନ୍ ବିଭାଗର ପ୍ରଫେସର ଡାକ୍ତର ଅନୁପମ ପ୍ରକାଶ ଆଲୋଚନାରେ ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱେନ୍ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ ଭଦୋଦରାଠାରେ C-295 ବିମାନ ଉତ୍ପାଦନ ପାଇଁ ଟାଟା ଏୟାରକ୍ରାଫ୍ଟ କମ୍ପ୍ଲେକ୍ସର କଲେ ଉଦ୍ଘାଟନ। ବିମାନ ନିର୍ମାଣ କ୍ଷେତ୍ରରେ ଏହା ଭାରତରେ ଏକ ବିଶ୍ୱସନୀୟ ଭାଗିଦାରୀ କହିଲେ ପ୍ରଧାନମନ୍ତ୍ରୀ। 2024-25 ଖରିଫ ବିପଣନ ଋତୁରେ 185 ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯିବ କହିଲେ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ। ଜାମ୍ମୁ କାଶ୍ମୀରର ଅଖନୁର ସେକ୍ଟର ଅଞ୍ଚଳରେ ସନ୍ତାସବାଦୀମାନଙ୍କୁ ଠାବ କରିବା ଲାଗି ସେନାବାହିନୀ ପକ୍ଷରୁ ତଲାସୀ ଅଭିଯାନ ଜୋରଦାର ଏବଂ ଦୁର୍ନୀତିମୁକ୍ତ ସମାଜ ଗଠନ କରିବା ଲକ୍ଷ୍ୟରେ ଆଜିଠାରୁ ସମଗ୍ର ଦେଶରେ ପାଳିତ ହେଉଛି ଭିଜିଲାନ୍ସ ସଚେତନତା ସପ୍ତାହ।